ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 2024 ମସିହା ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଟୋମୋବାଇଲ୍ କ୍ଷେତ୍ରରେ ଭାରତ ଅଭୂତପୂର୍ବ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ସଫଳତା ଲାଭ କରିଛି କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱବ୍ୟାଙ୍କର ଆକଳନ ଆସନ୍ତା ଆର୍ଥିକ ବର୍ଷରେ 6.7% ରହିବ ଅର୍ଥନୈତିକ ଅଭିବୃଦ୍ଧି ହାର। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି ଏବଂ ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗରେ ଆଜି ଦିଲ୍ଲୀ ଏସ୍ଜି ପାଇପର୍ସ ଓ ସୁରମା ହକି କ୍ଲବ୍ ମଧ୍ୟରେ ହେବ ମୁକାବିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 2024 ମସିହା ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଶ୍ରୀମତୀ ମୁର୍ମୁ ବିଭିନ୍ନ କ୍ରୀଡ଼ାରେ ଉତ୍କର୍ଷ ପ୍ରତିପାଦନ କରିଥିବା 4 ଜଣ ଖେଳାଳିଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଏବଂ 32 ଜଣ କ୍ରୀଡ଼ାବିତ୍ଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି। ବିଶ୍ୱ ଚେସ୍ ଚମ୍ପିୟନ୍ ଡି ଗୁକେସ୍, ପ୍ୟାରିସ୍ ଅଲମ୍ପିକ୍ସର 2ଟି ପଦକ ବିଜେତା ମନୁ ଭାକର, ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂ ଏବଂ ପ୍ୟାରିସ୍ ପାରା ଅଲମ୍ପିକ୍ସର ସ୍ୱର୍ଣ୍ଣପଦକ ବିଜେତା ପ୍ରବୀଣ କୁମାରଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ଅଭିଜ୍ଞ ଆଥଲେଟ୍ ସୁଚା ସିଂ ଏବଂ ପାରା ସନ୍ତରଣକାରୀ ମୁରଲୀକାନ୍ତ ପେଟରକୁ ଜୀବନବ୍ୟାପୀ ସାଧନା ପାଇଁ ଅର୍ଜୁନ ପୁରସ୍କାର ଦିଆଯାଇଛି। ଅନ୍ୟ ଅର୍ଜୁନ ପୁରସ୍କାର ବିଜେତାମାନେ ହେଉଛନ୍ତି କ୍ରୀଡ଼ାବିତ୍ ଜ୍ୟୋତି ୟରାଜି, ଅନୁରାଣୀ ମୁଷ୍ଟିଯୋଦ୍ଧା ନିତୁ ଏବଂ ସାଉଟି, ଚେସ୍ ଖେଳାଳି ବନ୍ତିକା ଅଗ୍ରୱାଲ, ହକି ଖେଳାଳି ସାଲିମା ଟେଟେ, ଅଭିଷେକ, ସଞ୍ଜୟ ଜନମନପ୍ରୀତ ସିଂ ଏବଂ ସୁଖଜିତ ସିଂ, ପାରା ତୀରନ୍ଦାଜିରେ ରାକେଶ କୁମାର, ପାରା ଆଥଲେଟ୍ ପ୍ରୀତିପାଲ, ଜୀବାଞ୍ଜି ଦୀପ୍ତି, ଅଜିତ ସିଂ ଏବଂ ସଚିନ ଖେଳାଳି, ପାରା ସୁଟିଂ କୋଚ୍ ସୁଭାଷ ରାଣା ଏବଂ ସୁଟିଂ ପ୍ରଶିକ୍ଷକ ଦୀପାଲି ଦେଶପାଣ୍ଡେ, ହକି ପ୍ରଶିକ୍ଷକ ସନ୍ଦୀପ ସାଙ୍ଗୱାନ, ବ୍ୟାଡ୍ମିଣ୍ଟନ ପ୍ରଶିକ୍ଷକ ଏସ୍ ମୁରଲୀଧରନ୍ ଏବଂ ଫୁଟବଲ କୋଚ୍ ଆର୍ମାଣ୍ଡୋ ଆଗ୍ନେଲା କୋଲାକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅଟୋମୋବାଇଲ୍ କ୍ଷେତ୍ରରେ ଭାରତ ଅଭୂତପୂର୍ବ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ସଫଳତା ଲାଭ କରିଛି। ଆଜି ନୂଆଦିଲ୍ଲୀରେ ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ 2025 ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି କହିଛନ୍ତି ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ମୋବିଲିଟି କ୍ଷେତ୍ର ସହଯୋଗ ଦେଇଛି ଏବଂ ଆଗାମୀ ଦିନରେ ଏହି କ୍ଷେତ୍ରର ବିକାଶ ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସମୟରେ ଭାରତ ଗମନାଗମନର ସହଜତାକୁ ପ୍ରାଥମିକତା ଦେଉଛି। ଶିଳ୍ପ ବିକାଶ କ୍ଷେତ୍ରରେ ଦେଖାଦେଉଥିବା ସମ୍ଭାବନାଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବା ଲାଗି ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।
ଆଜ୍ କା ଭାରତ ଏସ୍ପିରେସନ୍ ସେ ଭରା ହୁଆ ହୈ, ୟହି ଏସ୍ପିରେସନ୍ସ ହମେ ଭାରତ କି ଅଟୋମୋଟିଭ ଇଣ୍ଡଷ୍ଟ୍ରି ମେ ଦିଖାଇ ଦେତି ହୈ। ବିତେ ସାଲ ମେ ଭାରତ କି ଅଟୋ ଇଣ୍ଡଷ୍ଟ୍ରି କରିବ 12% କି ଗ୍ରୋଥ ସେ ଆଗେ ବଢି ହୈ। ମେକ୍ ଇନ୍ ଇଣ୍ଡିଆ ମେକ୍ ଫର୍ ଦ ୱାର୍ଲ୍ଡ କେ ମନ୍ତ୍ର ପର ଚଲତେ ହୁଏ ଅବ ଏକ୍ସପୋର୍ଟ ଭି ବଢ ରହା ହୈ।
ଏହି ଅବସରରେ ଶ୍ରୀ ମୋଦି ଭାରତୀୟ ମୋବିଲିଟି ସମାଧାନ କ୍ଷେତ୍ରରେ 7ଟି ସି ସମ୍ପର୍କରେ କହିଛନ୍ତି। ପୁଞ୍ଜିନିବେଶ କ୍ଷେତ୍ରରେ ଭାରତର ମୋବିଲିଟି କ୍ଷେତ୍ର ସର୍ବାଧିକ ପୁଞ୍ଜିନିବେଶକୁ ଆକୃଷ୍ଟ କରିପାରିଛି ବୋଲି ସେ କହିଛନ୍ତି।
ଭାରତ ମୋବିଲିଟି ଏକ୍ସପୋ କା ଦାୟରା କାଫି ବଢ ଗୟା ହୈ। ପିଛଲେ ସାଲ 800 ସେ ଜ୍ୟାଦା ଏକ୍ଜିବିଟର୍ସ ନେ ହିସ୍ସା ଲିଆ।
ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଏହି ଏକ୍ସପୋ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଏବଂ ଯଶୋଭୂମି ତଥା ଗ୍ରେଟର ନୋଇଡାର ଇଣ୍ଡିଆ ଏକ୍ସପୋ ଆଣ୍ଡ ମାର୍ଟରେ ଆୟୋଜିତ ହେଉଛି। ଏହି ଏକ୍ସପୋରେ 9ଟି କାର୍ଯ୍ୟକ୍ରମ ଓ 20ଟିରୁ ଅଧିକ ସମ୍ମିଳନୀ ଆୟୋଜିତ ହେବା ସହ ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି। ଭାରତର ଆସନ୍ତା ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର 6.7% ହେବା ନେଇ ବିଶ୍ୱବ୍ୟାଙ୍କ ଆକଳନ କରିଛି। ଗତକାଲି ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ବିକାଶ ହାର 6.5% ରହିଛି। ରିପୋର୍ଟରେ କୁହାଯାଇଛି ଆସନ୍ତା 2 ବର୍ଷ ମଧ୍ୟରେ ବିନିର୍ମାଣ କ୍ଷେତ୍ରରେ ସରକାରଙ୍କ ସହଯୋଗରେ ବିକାଶ ହାର 6.7%କୁ ବୃଦ୍ଧି ପାଇବ। ଛତିଶଗଡ଼ରେ ଗତକାଲି ଗୁଳି ବିନିମୟ ପରେ ଆଜି ସୁରକ୍ଷା ବଳ ପକ୍ଷରୁ 12 ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ବିଜାପୁର ଜିଲ୍ଲାର ପାମେଦ ଏବଂ ବାସଗୁଡ଼ା ଅଞ୍ଚଳରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ପୁଲିସ୍ ପ୍ରଶାସନ ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ପିଏଲ୍ଜିଏ ବାଟାଲିୟନ୍ ଓ କେନ୍ଦ୍ରୀୟ ଆଞ୍ଚଳିକ ମାଓବାଦୀ କମିଟିର ଉପସ୍ଥିତି ରହିଛି। ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ଅଞ୍ଚଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଜବତ କରିଛନ୍ତି। ଏଥିରେ 3 ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଚଳିତ ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ପ୍ରୟାଗରାଜ ମେଳା ପ୍ରାଧିକରଣ ପକ୍ଷରୁ ମହାକୁମ୍ଭ ମେଳା ଅଞ୍ଚଳରେ ଥିବା ପରେଡ୍ ପଡ଼ିଆରେ 100 ଶଯ୍ୟା ବିଶିଷ୍ଟ କେନ୍ଦ୍ରୀୟ ଡାକ୍ତରଖାନା ଖୋଲାଯାଇଛି। ଆମ ସମ୍ଭାଦଦାତା ଜଣାଇଛନ୍ତି, କେନ୍ଦ୍ରୀୟ ହସ୍ପିଟାଲ ବ୍ୟତୀତ ସମ୍ପୃକ୍ତ ମେଳା ଅଞ୍ଚଳରେ ସଂକ୍ରାମକ ରୋଗ ଯେଭଳି ନ ବ୍ୟାପିବ ସେଥିଲାଗି 2 ଡାକ୍ତରଖାନା ଖୋଲାଯାଇଛି। କେନ୍ଦ୍ରୀୟ ହସ୍ପିଟାଲ ନୋଡାଲ ଅଧିକାରୀ ଡାକ୍ତର ଗୌରବ ଦୁବେ କହିଛନ୍ତି, ହସ୍ପିଟାଲରେ ଆଇସିୟୁ ଏବଂ ଜରୁରୀକାଳୀନ ସେବା ଉପଲବ୍ଧ ରହିଛି। ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ସନ୍ମୁଗାରତ୍ନମ୍ 2-ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ଚଳିତ ମାସ 28 ଓ 29 ତାରିଖରେ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ପୂର୍ବରୁ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଆଜି ସିଙ୍ଗାପୁର ରାଷ୍ଟ୍ରପତି ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହିତ 2 ବୁଝାମଣାପତ୍ର ସ୍ୱାକ୍ଷର କରିବେ। ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଆସନ୍ତାକାଲି ସିଙ୍ଗାପୁର ରାଷ୍ଟ୍ରପତି ପୁରୀ ଜିଲ୍ଲାର ରଘୁରାଜପୁର ଐତିହ୍ୟ ଗ୍ରାମ ଓ କୋଣାର୍କ ମନ୍ଦିର ପରିଦର୍ଶନ କରିବେ। ସେହିଦିନ ସେ ଭୁବନେଶ୍ୱରସ୍ଥିତ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକ୍ର ଟିକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ 190 ମିଲିୟନ୍ ପାଉଣ୍ଡ ଅଲ୍ କାଦିର ଟ୍ରଷ୍ଟ ମାମଲାରେ 14 ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ତାଙ୍କ ପତ୍ନୀ ବୁସ୍ରା ବିବିଙ୍କୁ 7 ବର୍ଷ ଦଣ୍ଡାଦେଶ ହୋଇଥିବା ଜଣାପଡ଼ିଛି। ଆଜି ସେଠାକାର ଆଦିଆଲା ଜେଲ୍ରେ ହୋଇଥିବା ଶୁଣାଣି ବେଳେ ନ୍ୟାୟାଳୟ ଏହି ଦଣ୍ଡାଦେଶ କରିଛନ୍ତି। ଦଣ୍ଡାଦେଶ ସହ ଇମ୍ରାନ୍ ଖାନ୍ଙ୍କୁ 1 ମିଲିୟନ୍ ପାକିସ୍ତାନୀ ମୁଦ୍ରା ଏବଂ ତାଙ୍କ ପତ୍ନୀଙ୍କୁ 5 ଲକ୍ଷ ପାକିସ୍ତାନୀ ମୁଦ୍ରା ଜୋରିମାନା କରାଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିବସ। ଗତକାଲି ସୁଦ୍ଧା 841 ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି। ଚଳିତ ମାସ 10 ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ଆସନ୍ତା ସୋମବାର ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ଆସନ୍ତା ମାସ 5 ତାରିଖ ଦିନ 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଲାଗି ଏକକ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଫେବୃୟାରୀ 8 ତାରିଖ ଦିନ ଭୋଟ୍ ଗଣତି କରାଯିବ। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋ ଚଳିତ ବର୍ଷ 76ତମ ସାଧାରଣତନ୍ତ୍ର ଦିବସ ପରେଡ୍ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ରକ୍ଷା କରି ରାଷ୍ଟ୍ରପତି ସୁବିଆନ୍ତୋ ଆସନ୍ତା 25 ଓ 26 ତାରିଖ 2 ଭାରତ ଗସ୍ତରେ ଆସିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ସୂଚନା ଅନୁଯାୟୀ ଗତବର୍ଷ ଅକ୍ଟୋବର ମାସରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଶ୍ରୀ ସୁବିଆନ୍ତୋଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଏହି ଗସ୍ତ ଅବସରରେ 2 ନେତୃବୃନ୍ଦ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ରହିଥିବା ଦ୍ୱିପକ୍ଷୀୟ ସମ୍ପର୍କର ସମନ୍ୱିତ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 10 ରାଜ୍ୟ ଓ 2 କେନ୍ଦ୍ରଶାସିତ ଅଞ୍ଚଳର 230 ଜିଲ୍ଲା ଅନ୍ତର୍ଗତ 50,000ରୁ ଅଧିକ ଗ୍ରାମର ସମ୍ପତ୍ତି ମାଲିକଙ୍କୁ 65 ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ। ଶ୍ରୀ ମୋଦି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସ୍ୱାମିତ୍ୱ ଯୋଜନା ଅଧୀନରେ ସମ୍ପୃକ୍ତ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରିବେ। ଗ୍ରାମୀଣ ଭାରତର ଅର୍ଥନୈତିକ ପ୍ରଗତିକୁ ଆଗକୁ ନେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଏହି ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରିଥିଲେ। ଅତ୍ୟାଧୁନିକ ଡ୍ରୋନ୍ ଜ୍ଞାନକୌଶଳ ମାଧ୍ୟମରେ ଗ୍ରାମଗୁଡ଼ିକର ଜନବସତି ଅଞ୍ଚଳରେ ଘର ଥିବା ପରିବାରଗୁଡ଼ିକୁ ଏହି ଯୋଜନା ଅଧୀନରେ ରେକର୍ଡ ଅଫ୍ ରାଇଟ୍ସ ପ୍ରଦାନ କରାଯାଇଥାଏ। ବର୍ତ୍ତମାନ ସୁଦ୍ଧା 3,17,000ରୁ ଅଧିକ ଗ୍ରାମରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି। ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ଆସନ୍ତାକାଲି ହାଇଦ୍ରାବାଦ ତୁଫାନ୍ସ ଓ ତାମିଲନାଡୁ ଡ୍ରାଗନ୍ସ ଏବଂ ଗୋନାସିକା ଓ ୟୁପି ରୁଦ୍ରାସ ମଧ୍ୟରେ ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ମୁକାବିଲା ହେବ। ଅନ୍ୟପକ୍ଷରେ ମହିଳା ବର୍ଗରେ ଆଜି ରାତି 8:15 ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଦିଲ୍ଲୀ ଏସ୍ଜି ପାଇପର୍ସ ଏବଂ ସୁରମା ହକି କ୍ଲବ୍ ମଧ୍ୟରେ ମୁକାବିଲା ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମହିଳା ବର୍ଗରେ ଓଡ଼ିଶା ୱାରିୟର୍ସ 3-2 ସ୍ରାଚି ରାହ ବେଙ୍ଗଲ ଟାଇଗର୍ସକୁ ପରାସ୍ତ କରିଥିବା ବେଳେ ପୁରୁଷ ବର୍ଗରେ କଳିଙ୍ଗ ଲାନ୍ସର୍ସ 5-1 ଦିଲ୍ଲୀ ଏସ୍ଜି ପାଇପର୍ସକୁ ପରାସ୍ତ କରିଥିଲା। ଇଣ୍ଡିଆ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗରେ ଭାରତର ପିଭି ସିନ୍ଧୁ ଆଜି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଇଣ୍ଡୋନେସିଆର ଗ୍ରିଗୋରିଆ ମାରିସ୍କା ତୁଞ୍ଜଙ୍କୁ ଭେଟିବେ। ସେହିଭଳି ଆଜି ନୂଆଦିଲ୍ଲୀସ୍ଥିତ କେଡି ଯାଦବ ଇଣ୍ଡୋର ଷ୍ଟାଡିୟମରେ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଭାରତର କିରଣ ଜର୍ଜ ଓ ଚୀନ୍ର ୱେଙ୍ଗ ହଙ୍ଗ୍ ୟାଙ୍ଗ୍ଙ୍କ ମଧ୍ୟରେ ମୁକାବିଲା ହେବ। 2024 ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଟୋମୋବାଇଲ୍ କ୍ଷେତ୍ରରେ ଭାରତ ଅଭୂତପୂର୍ବ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ସଫଳତା ହାସଲ କରିଛି କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱବ୍ୟାଙ୍କର ଆକଳନ, ଆସନ୍ତା ଆର୍ଥିକ ବର୍ଷରେ 6.7% ରହିବ ଅର୍ଥନୈତିକ ଅଭିବୃଦ୍ଧି ହାର। 2-ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି। ଏବଂ ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗରେ ଆଜି ଦିଲ୍ଲୀ ଏସ୍ଜି ପାଇପର୍ସ ଓ ସୁରମା ହକି କ୍ଲବ୍ ମଧ୍ୟରେ ହେବ ମୁକାବିଲା।